ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଉପସ୍ଥାପନ କରୁଛି ଗୀତ ସଂହିତା 5ମ ଭାଗ। ଗୀତ ସଂହିତା 149 ଗୀତ। ଆସୁ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରୁ, ଉଚ୍ଚ ସ୍ୱରରେ ତାହାଙ୍କର ପ୍ରଶଂସା କରୁ, କାରଣ ସେ ଆପଣା ମନୋନୀତ ଲୋକଙ୍କଠାରେ ସଦା ପ୍ରସନ୍ନ ଥାନ୍ତି ଓ ପରିତ୍ରାଣ ଦେଇ ତାହାକୁ ଶୋଭାଯୁକ୍ତ କରନ୍ତି।
ଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର। ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ, ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ, ମନୋନୀତ ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ, ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ। ନାଚି ନାଚି ଗାଇ ତାହାଙ୍କ ନାମର କର ପ୍ରଶଂସା କର, ତାରା ବୀଣା ବାଦ୍ୟ ବଜାଇ ତାଙ୍କର କର ମହିମା କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର। ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ, ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ। ହୁଅନ୍ତି ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ। ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ। ଜାଗି ରହି ସଦା ତାହାଙ୍କ ନାମର କର ପ୍ରଶଂସା କର। ଉଚ୍ଚ ସ୍ୱରେ ପ୍ରଭୁ ପରମେଶ୍ୱରଙ୍କ କର ଗୌରବ କର। ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର। ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର। ତାଙ୍କ ଉଦ୍ଦେଶ୍ୟରେ ନୂଆ ଗୀତ ଗା। ଭକ୍ତଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର। ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର।
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ଆଜିର ଆଲୋଚନା ହେଉଛି ତରଳ ଝାଡ଼ା ବା ନାଲ ରକ୍ତ ଝାଡ଼ା ପାଇଁ ଉପଚାର। ଏକ, ବାହାଡ଼ାକୁ ଅଳ୍ପ ପୋଡ଼ି ଚୂର୍ଣ୍ଣ କରିବ। ଏହି ଚୂର୍ଣ୍ଣରେ ଅଳ୍ପ ସନ୍ଧ ବ ଲୁଣ ମିଶାଇ ଖାଇଲେ ପ୍ରବଳ ଭାବେ ହେଉଥିବା ତରଳ ଝାଡ଼ା ଭଲ ହୁଏ। ଦୁଇ, ଶୁଣ୍ଠି ଓ ଆମ୍ବର କୋଇଲିକୁ ସିଝାଇ ସେହି ପାଣିରେ ଚିନି ଓ ମହୁ ମିଶାଇ ସେବନ କରିବ। ତିନି, ଡାଲିମ୍ବ ଛାଲିକୁ ସେଚି ଆଠଟି ଲବଙ୍ଗ ସହ ସିଝାଇ ଥଣ୍ଡା କରି ସେହି ଜଳକୁ ପାନ କଲେ ତରଳ ଝାଡ଼ା ଭଲ ହୁଏ। କିମ୍ବା କଞ୍ଚା ଡାଲିମ୍ବକୁ ଛେଚି ତାର ରସ ପିଇବ। ଚାରି, ଶୁଣ୍ଠି ଓ କୁରୁବେଲି ସମଭାଗରେ ନେଇ କ୍ୟାଚ୍ ପ୍ରସ୍ତୁତ କରି ପାନ କଲେ ତରଳ ଝାଡ଼ା ଭଲ ହୁଏ। ପାଞ୍ଚ, ବରକୋଳି ପତ୍ରକୁ ଦହିରେ ବାଟି ତହିଁରେ ମିଶାଇ ଖାଇଲେ ସୁଲ ଝାଡ଼ା ଭଲ ହୁଏ। ଛଅ, ଗୋଟିଏ ଅମର ପୋଇପତ୍ର ଓ 21 ଗୋଲମରିଚ ମିଶାଇ ଦିନକୁ 2 ସେବନ କଲେ ତରଳ ଝାଡ଼ା ଭଲ ହୁଏ। ସାତ, ପିତା କରେଇ ମୂଲ ମୁଥା ବେଲମୂଲ କୁରୁବେଲି ଅତୁଷ୍ୟ ଓ ଜୁଆଣି ଏହି ସବୁକୁ ସମଭାଗରେ ସିଝାଇ ତାର କ୍ୟାପ୍ତା ପାନ କଲେ ଅତି ଉକ୍ରକ୍ଟ ତରଳ ଝାଡ଼ା ଓ ନଳ ରକ୍ତ ଝାଡ଼ା ଆଦି ଭଲ ହୋଇଯାଏ। ଆଠ, ଡାଲିମ୍ବ ଫଳର ଛାଲି ଓ ପିତା କରୁଆ ଛାଲି ଏ 2 ଦ୍ରବ୍ୟକୁ ବାଟି ମହୁ ସହ ସେବନ କଲେ ତତ୍କ୍ଷଣାତ୍ ନାଲ ରକ୍ତ ଝାଡ଼ା କମିଯାଏ। ଏହି 2 ପ୍ରକାର ଛାଲିରୁ 12 ଲେଖାଏଁ ନେଇ ଅଳ୍ପ କୋଟି 800 ଜଳରେ ସିଝାଇବ। ସିଝି ସିଝି ଜଳ 100 ହୋଇଗଲେ ଚୁଲିରୁ ଓହ୍ଲେଇ ଦେବ। ପ୍ରତ୍ୟେକ ଦିନ 15-30 ମାତ୍ରାରେ 3 ସେବନ କରିବ। ଏହି 2 ଛାଲିକୁ ସମ ପରିମାଣରେ ନେଇ ଚୂର୍ଣ୍ଣ କରି 1 ମାତ୍ରାରେ ପ୍ରତ୍ୟେକ ଦିନ 3 ଲେଖାଏଁ ଖାଇଲେ ମଧ୍ୟ ଅତି ବେଗବାନ ରକ୍ତ ତିସାର ଭଲ ହେବ। ପ୍ରିୟ ଶ୍ରୋତା, ମୁଁ ଆଶା କରୁଅଛି ବର୍ତ୍ତମାନ ଯାହା ଆପଣମାନେ ସ୍ୱାସ୍ଥ୍ୟ ବିଷୟରେ ଜାଣିଲେ ହୋଇପାରେ ଏହା ଆପଣଙ୍କ ଘରେ ପରିବାରରେ ସାହାଯ୍ୟ କରିପାରେ, ଏହା ମୋ ଆଶା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
କରିବି ଘୋଷଣା, ତୁମ୍ଭ ମହାନତା କରିବି ଘୋଷଣା, ପ୍ରତିକ୍ଷଣେ କହୁଥିବି ଧନ୍ୟ।
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ, ଆଉ ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ନର୍କ କ'ଣ ଏବଂ କେଉଁଠାରେ। ହଁ, ଆମ୍ଭେମାନେ ଅନେକ ଥର ଏହିପରି ପ୍ରଶ୍ନ କରିଥାଉ କି ନର୍କ କ'ଣ ଏବଂ କେଉଁଠାରେ। ପ୍ରିୟସୋତା, ଯେତେବେଳେ ଜଣେ ଛାତ୍ର ସ୍କୁଲ ଭିତରକୁ ପ୍ରବେଶ କଲା, ହିତାହିତ ଜ୍ଞାନ ଶୂନ୍ୟ ହୋଇ ସେ ବନ୍ଧୁକରୁ ଗୁଲି ବର୍ଷଣ କରିବାକୁ ଲାଗିଲା। ନିଜ ଶ୍ରେଣୀର ଅନେକ ସାଙ୍ଗମାନଙ୍କୁ ହତ୍ୟା କଲା। ଯେଉଁ ବ୍ୟକ୍ତିଙ୍କ ଚାକିରିରେ ବା ତାଙ୍କ କାର୍ଯ୍ୟ କଲାପରେ ଅସନ୍ତୁଷ୍ଟ ହୋଇ ଯଥେଷ୍ଟ ଗାଲିବର୍ଷକ କରାଯାଇଥିଲା, ତାର ପ୍ରତିଶୋଧ ନେବା ପାଇଁ ସେହି କ୍ରୋଧାନ୍ଧ୍ୟ ବ୍ୟକ୍ତିଟି ପୂର୍ବରେ ଚାକିରି କରୁଥିବା ସ୍ଥାନକୁ ଯାଇ ତାଙ୍କର ଉପସ୍ଥିତ କର୍ମଚାରୀଙ୍କୁ ହତ୍ୟା କଲା। କାର୍ ଭିତରେ ନିଜ ଦୁଇ ପିଲାଙ୍କୁ ବସାଇ ତାଙ୍କ ମା ଗାଡ଼ି ଚଲାଇ ନେଉଁ ନେଉଁ ଜାଣିଶୁଣି ଗୋଟିଏ ହ୍ରଦ ଭିତରକୁ ପଶିଯାଇ ପାଣିରେ ବୁଡ଼ାଇ ଦେଇ ନିଜକୁ ଓ ନିଜ ଛୁଆଙ୍କୁ ହତ୍ୟା କଲା। ଜାତିକୁ ଶବ୍ଦ ବା ପରିଷ୍କାର କରିବା ନିମନ୍ତେ ଅତିକମ୍ରେ ଦୁଇଟି ମହାଦେଶରେ ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଅଛି। ଏହାର ମୁଖ୍ୟ କାରଣ ହେଲା ଶହ ଶହ ଜମିଦାରମାନେ ଦୁଇ କିମ୍ବା ତତୋଧିକ ଜାତିମାନଙ୍କ ଦଳ ମଧ୍ୟରେ କହଳ, ସ୍ତ୍ରୀ ପୁରୁଷ ପିଲାମାନେ ଏପରିକି ଛୋଟ ଶିଶୁମାନଙ୍କୁ ମଧ୍ୟ ଗୁଲି କରି ହତ୍ୟା କରିବା, କାହାରିକୁ ହାଣିବା, କାଟିବା, ମାଡ଼ ମାରିବା ଏବଂ ଦର୍ଶନ ମଧ୍ୟ କରୁଥିଲେ। ଏପରି ଜଘନ୍ୟ ବର୍ବରୋତ୍ତିର ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଏପରିକି ନିରୀହ ଲୋକଙ୍କୁ ହତ୍ୟା କରାଯାଉଥିବାରୁ ଅନେକ ଲୋକ ସେମାନଙ୍କୁ ନିନ୍ଦା କରୁଥିଲେ। ମୃତ୍ୟୁଦଣ୍ଡକୁ ଅନେକ ଲୋକ ବିରୋଧ କରି ଉଚ୍ଚ ସ୍ୱରରେ ପ୍ରତିବାଦ କରୁଥିଲେ। ଏହା ଏକ ଅମାନୀୟ ବିଜାତୀୟ ପ୍ରଥା ବୋଲି କହୁଥିଲେ। ସେମାନେ ପଚାରୁଥିଲେ ଯେ ଏହି ହତ୍ୟାକାରୀମାନେ କ'ଣ ଉଦ୍ଧାର ବା ମୁକ୍ତି କରିବା କାର୍ଯ୍ୟ ବାହାରେ କି। ପ୍ରିୟସୋତା, ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାରେ ଅତ୍ୟଧିକ ମାନଚତିର ପନ୍ଥା କ'ଣ, ବୈଦ୍ୟତିକ ଚୌକି କି। କେତେକ ମତାମତ ଦିଅନ୍ତି ଯେ ବିଷାକ୍ତ ଇଞ୍ଜେକ୍ସନ୍ ଦେବା ଦ୍ୱାରା କଷ୍ଟ ନ ହୋଇ ମୃତ୍ୟୁ ହୋଇଥାଏ, ଆଉ ଅନ୍ୟ କେତେକ ଜଣ କହନ୍ତି ଯେ ଦୌଡ଼ି ବେକରେ ଲଗାଇ ଫାଶୀ ହେବା ଦ୍ୱାରା ଜୀବନ ଶୀଘ୍ର ଚାଲିଯାଏ। କିନ୍ତୁ ମୃତ୍ୟୁଦଣ୍ଡରେ ଏହି ଆବେଗପୂର୍ଣ୍ଣ ତର୍କ ବିତର୍କ ଉପରେ କେବଳ ଗୋଟିଏ ମତ ରହିଛି, ତାହାକୁ କେହି ବିଚାରକୁ ନିଅନ୍ତି ନାହିଁ। କ୍ରୋଧ ବିନା ନିରୀହ ଲୋକକୁ ଯିଏ ନିଷ୍ଠୁର ଭାବେ ହତ୍ୟା କରେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଇ ମୃତ୍ୟୁ ଦଣ୍ଡ ଦେବା କଥା କେହି ମଧ୍ୟ କହନ୍ତି ନାହିଁ। ଏହି ନରହତ୍ୟାକାରୀମାନଙ୍କୁ ଧୀରେ ଧୀରେ ନିଆଁରେ ପୋଡ଼ି ମାରିବା କଥା କେହି ମଧ୍ୟ ପରାମର୍ଶ ଦିଅନ୍ତି ନାହିଁ। କିନ୍ତୁ ଅନେକ ବିଶ୍ୱସ୍ତ ଖ୍ରୀଷ୍ଟିଆନମାନଙ୍କର ଧାରଣା ରହିଛି ଯେ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଉପରୋକ୍ତ ନିଷ୍ଠୁର ଶାସ୍ତି ବିଧାନଠାରୁ ମଧ୍ୟ ଆହୁରି ଅତି ଭୟଙ୍କର କାର୍ଯ୍ୟ କରନ୍ତି। ସେମାନେ କହନ୍ତି ଯେ ଦୁଷ୍ଟମାନେ ସେମାନଙ୍କର ପାପ ସକାଶେ ଯନ୍ତ୍ରଣା ପ୍ରାପ୍ତ ହେବା ଦରକାର। ଆଉ ଅଧିକ କ'ଣ କହିବା, ସେମାନେ ଈଶ୍ୱରଙ୍କ ଦଣ୍ଡ ଦେବା ସ୍ଥାନକୁ ଏକ ଅନନ୍ତକାଳ ଯନ୍ତ୍ରଣାଦାୟକ ସ୍ଥାନ ଭାବେ ବର୍ଣ୍ଣନା କରିଛି। ହଁ ପ୍ରିୟ ଶ୍ରୋତା, ବର୍ତ୍ତମାନ ପାପୀମାନଙ୍କ ପ୍ରତି କ'ଣ ଘଟିବ, ସେମାନଙ୍କ ଭାଗ୍ୟ ଈଶ୍ୱରଙ୍କ ପ୍ରେମ ଓ ନ୍ୟାୟରେ କିପରି ଯଥାର୍ଥ ସାଧିତ ହେବ, ତେଣୁ ଆସନ୍ତୁ ଏହାର ଉତ୍ତର ପାଇବା ପାଇଁ ବାଇବଲ ଅନୁସନ୍ଧାନ କରିବା। ପ୍ରିୟ ଶ୍ରୋତା, 6000 ବର୍ଷ ଧରି ପରମେଶ୍ୱର ପ୍ରତ୍ୟେକ ନରନାରୀଙ୍କ ମନ ପରିବର୍ତ୍ତନ କରି ଫେରିବା ପାଇଁ ନିବେଦନ କରି ଆସୁଅଛନ୍ତି। ଯେପରିକି ଜିହିଜିକଲ 33:11 ଜିହିଜିକଲ ଭବିଷ୍ୟତ ବକ୍ତା କହନ୍ତି, ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚଇ ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି। ହଁ ପ୍ରିୟ ଶ୍ରୋତା, ପାପରେ ପତିତ ମନୁଷ୍ୟକୁ ମୁକ୍ତି କରିବା ପାଇଁ ପରମେଶ୍ୱର କେତେ ପରିମାଣରେ ଇଚ୍ଛା କରନ୍ତି ତାହା କ୍ରୁଶ ଦେଖାଇଛି। କ୍ରୁଶରେ ଥାଇ ଯୀଶୁ ଯେତେବେଳେ ଚିତ୍କାର କଲେ, ପିତା ସେମାନଙ୍କୁ କ୍ଷମା କର, କାରଣ ସେମାନେ ଯାହା କରୁଛନ୍ତି ଜାଣନ୍ତି ନାହିଁ। ସେ ନିଜର ହୃଦୟ ବେଦନାକୁ ସମସ୍ତଙ୍କୁ ଦେଖାଇ ଦେଲେ। ତାପରେ ଖୁବ୍ ଶୀଘ୍ର ଯୀଶୁଙ୍କ ଜୀବନ ଚାଲିଗଲା। କେତେକ କହନ୍ତି ଯେ ଯୀଶୁ ନିଜର ଭଗ୍ନ ହୃଦୟ ଯୋଗୁଁ ଶୀଘ୍ର ପ୍ରାଣ ହତ୍ୟା କଲେ। ପ୍ରିୟ ଶ୍ରୋତା, କିନ୍ତୁ ଐଶ୍ୱରିକ ପ୍ରେମର ଏହି ଶକ୍ତିଶାଳୀ ପ୍ରଦର୍ଶନ ସତ୍ତ୍ୱେ ମଧ୍ୟ ଅନେକ ଲୋକ ଯୀଶୁଙ୍କ ପ୍ରତି ଫେରିନାହାନ୍ତି, ଏବଂ ଏହି ପୃଥିବୀରେ ଯେତେଦିନ ଯାଏ ପାପ ରାଜୁତି କରୁଥିବ ସେତେଦିନ ଯାଏ ମନୁଷ୍ୟର ଦୁଃଖ ଯନ୍ତ୍ରଣା ବଢ଼ି ଯାଉଥିବ। ତେଣୁ ପାପ ବିନାଶ ହେବା ଦରକାର। ପାପକୁ ବିନାଶ କରିବା ପାଇଁ ପରମେଶ୍ୱର କିପରି ଯୋଜନା କରନ୍ତି, ଦୟାକରି ପଢ଼ନ୍ତୁ 2 ପିତର 3:10। ପିତର ଏହିପରି କହନ୍ତି, ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହେବ, ସେହିଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତା ପରେ ତରଳିଯିବ, ଏବଂ ପୃଥିବୀ ଓ ତନ୍ତ ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ହଁ ପ୍ରିୟ ଶ୍ରୋତା, ପରିଶେଷରେ ପରମେଶ୍ୱର ପୃଥିବୀକୁ ପାପରୁ ପରିଷ୍କାର କରି ପାପ ଲୋପ କରିବେ। ଯେଉଁମାନେ ପାପ ପ୍ରତି ଅନୁରକ୍ତ ଅନ୍ତିମ ଦିନରେ ସେମାନେ ଶୟତାନ ଓ ତାର ଦୂତମାନଙ୍କୁ ବିନାଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଅଗ୍ନି ଦ୍ୱାରା ବିନଷ୍ଟ ହେବେ, ଏବଂ ପାପ ମଧ୍ୟ ସମୂଳ ଧ୍ୱଂସ ପାଇବ। ଯୀଶୁ ଯେଉଁମାନଙ୍କୁ ଉଦ୍ଧାର କରିବା ପାଇଁ ମୃତ୍ୟୁବରଣ କଲେ, ସେତେବେଳେ ସେହି ଲୋକମାନେ ଅଗ୍ନିରେ ଦଗ୍ଧ ହେଉଥିବା ଦେଖି ତାହାଙ୍କୁ ହୃଦୟ ବିଦୀର୍ଣ୍ଣ ହୋଇଯିବ। ହଁ ପ୍ରିୟ ଶ୍ରୋତା, ଆମ୍ଭେମାନେ ଆଲୋଚନା କରୁଛେ କି ନର୍କ କ'ଣ ଏବଂ କେଉଁଠାରେ। ଯେଉଁ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ତାହାଙ୍କ ତ୍ରାଣକର୍ତ୍ତା ହିସାବରେ ଗ୍ରହଣ କରନ୍ତି, ସେମାନେ ସ୍ୱର୍ଗରାଜ ଯିବେ। ଯେଉଁମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରୁନାହାନ୍ତି, ଯେଉଁମାନେ ସାଂସାରିକ ବ୍ୟବହାରରେ ନିଜକୁ ନିଯୁକ୍ତ କରିଅଛନ୍ତି, ନିଜ ପାପ ସ୍ୱୀକାର କରୁନାହାନ୍ତି, ନିଶ୍ଚିତ ଭାବରେ ସେମାନେ ନର୍କକୁ ଯିବେ। ତାହେଲେ ଏ ନର୍କ କ'ଣ, ନର୍କ କେଉଁଠାରେ, ଆମେ ଏହି ବିଷୟରେ ଆର ପରଦିନରେ ଶିକ୍ଷା ଲାଭ କରିବା। ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ଯେହେତୁ ତୁମେ ହି ପ୍ରଶଂସା ଗୌରବ ଓ ସମ୍ମାନର ଯୋଗ୍ୟ। ବର୍ତ୍ତମାନ ଯାହା କିଛି ତୁମ ସେହି ଭବିଷ୍ୟତ ଭକ୍ତାଙ୍କ ଲିଖିତ ବାକ୍ୟରୁ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ, ସେହି ସବୁ ଆମ୍ଭମାନଙ୍କ ମନରେ ରଖିବା ପାଇଁ ବୁଦ୍ଧିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ। ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ହେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ଆମ ପାପ ସବୁ କ୍ଷମା କର, ଯେପରିକି ଆମେ ସ୍ୱର୍ଗରାଜ ଯାଇପାରିବୁ। ହେ ଆମର ଜୀବନଦାୟକ ପ୍ରେମମୟ ପିତା, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛୁ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।